ଗୌର ହରିଦାସ, ମୋ ଜନ୍ମ 1960 ଅକ୍ଟୋବର 9 ତାରିଖ, ଭଦ୍ରକ ଜିଲ୍ଲାର ଷଣ୍ଢଗଡ଼ା ବୋଲି ଗୋଟେ ଗାଁ ଅଛି ମନ୍ତେ ନଈ କୂଳରେ, ସେଇ ଗାଁର ଜନ୍ମ। ଆଗେ ସେଇଟା ବାଲେଶ୍ୱର ଜିଲ୍ଲାରେ ଥିଲା, ଏବେ ବାଲେଶ୍ୱର ଭଦ୍ରକ ଅଲଗା ହେଇଗଲା ପରେ ଭଦ୍ରକ ଜିଲ୍ଲାରେ ଅଛି, ଏବଂ ମୁଁ ଭୁବନେଶ୍ୱରରେ ରହେ। ବହୁତ ଦିନ ହେଲାଣି ଗାଁ ଛାଡ଼ିଲେଣି, ଗାଁ ଛାଡ଼ିଲା ପରେ 10 ବର୍ଷ କଟକରେ ଥିଲେ ଏବଂ 1985ରୁ ଏପର୍ଯ୍ୟନ୍ତ ଭୁବନେଶ୍ୱର ଆସିଛି। ମୁଁ ମୁଖ୍ୟତଃ ଜଣେ ଲେଖକ, କିନ୍ତୁ ମୋର ବୃତ୍ତି ହେଉଛି ସାମ୍ବାଦିକତା। 1985ରୁ ମୁଁ ସମ୍ବାଦ ଖବରକାଗଜ ସହିତ ସମ୍ପୃକ୍ତ ହୋଇକରି ଅଛି। ଏହା ଛଡ଼ା କଥା ବୋଲି ପତ୍ରିକାଟିଏ ବାହାରେ, ତାର ମଧ୍ୟ ସମ୍ପାଦକ କାମ ମୋତେ ତୁଲାଇବାକୁ ପଡ଼େ। ମୁଁ ଗପ, ଉପନ୍ୟାସ, ଜୀବନର ଜଳଛବି ନାଁରେ ଫିଚର ଏବଂ ଅନ୍ୟାନ୍ୟ ଲେଖା ଲେଖିଛି, ଏବଂ ସେଥିପାଇଁ ମଧ୍ୟ ବିଭିନ୍ନ ସମ୍ମାନ ସ୍ୱୀକୃତି, ଯାହା ସରକାରଙ୍କର ଏବଂ ବେସରକାରୀ ସ୍ତରରେ ମଧ୍ୟ ମୁଁ ପାଇଛି।